ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ସଂସ୍କୃତି ଉପରେ ଗର୍ବ କଲେ ହିଁ ଦେଶ ପ୍ରଗତି କରିପାରିବ. ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜାରି, ଦୁଇଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓଠାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର. ସୋମାଲିଆରେ ତୁର୍କୀ ସଶସ୍ତ ବାହିନୀ ମୁତୟନ ସଂକ୍ରାନ୍ତ ପ୍ରସ୍ତାବ ତୁର୍କୀ ସଂସଦରେ ପାରିତ, ଏବଂ ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା. ଆସାମର ଚରାଇଦେଓ ମୈଦମ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀରେ ସ୍ଥାନ ପାଇଥିବାରୁ ଆମେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାରେ ଏହା ହେଉଛି ଭାରତର 43ତମ ଏବଂ ଉତ୍ତର ପୂର୍ବାଞ୍ଚଳର ପ୍ରଥମ ସାଂସ୍କୃତିକ ସ୍ଥଳ. ଅହୋମ ବଂଶର ଏହା ପ୍ରଥମ ରାଜଧାନୀ ଥିଲା. ଅହୋମ ବଂଶର ଲୋକମାନେ ପାରମ୍ପରିକ ଭାବେ ନିଜ ପୂର୍ବପୁରୁଷଙ୍କ ମରଶରୀର ଏବଂ ମୂଲ୍ୟବାନ ଜିନିଷକୁ ମୈଦମରେ ରଖୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସଂସ୍କୃତି ଉପରେ ଗର୍ବ କଲେ ହିଁ ଗୋଟିଏ ଦେଶ ପ୍ରଗତି କରିପାରିବ ବୋଲି ସେ କହିଛନ୍ତି. ଏ ଦିଗରେ ଆହୁରି ପ୍ରୟାସ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି. କଳା ଏବଂ ସଂସ୍କୃତି ପ୍ରେମୀ ବ୍ୟକ୍ତିବିଶେଷ ସାର୍ବଜନୀନ କଳା ଉପରେ ଅଧିକ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ହସ୍ତଶିଳ୍ପ ସାମଗ୍ରୀ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଶ୍ରୀ ମୋଦି ହରିୟାଣାର ରୋହତକ ଜିଲ୍ଲାର ଉନ୍ନତ ସ୍ୱୟଂସହାୟକ ଗୋଷ୍ଠୀ ଉପରେ ଆଲୋକପାତ କରିଥିଲେ. ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ. ହସ୍ତତନ୍ତକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରିଆସୁଥିବା କାରିଗରଙ୍କୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି. ଏହି ଅବସରରେ ଓଡ଼ିଶାର ସମ୍ଭଲପୁରୀ ଶାଢ଼ୀ, ମଧ୍ୟପ୍ରଦେଶର ମାହେଶ୍ୱରୀ ଶାଢ଼ୀ, ମହାରାଷ୍ଟ୍ରର ପୈଥାନୀ, ବିଦର୍ଭର ହ୍ୟାଣ୍ଡବୁକ୍ ପ୍ରିଣ୍ଟ, ହିମାଚଳର ଭୁଟିକୋଶଲ ଏବଂ ଜାମ୍ମୁ କାଶ୍ମୀରର କାନି ଶାଲ୍ର ଉଦାହରଣ ଦେଇଥିଲେ. ସ୍ଥାନୀୟ ଉତ୍ପାଦକୁ ସାମାଜିକ ଗଣମାଧ୍ୟମରେ ହାସ୍ଟ୍ୟାଗ୍ ମୋ ପ୍ରଡକ୍ଟ ମାଇ ପ୍ରାଇଡ୍ ସହ ଅପ୍ଲୋଡ୍ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ଖଦି ଉତ୍ପାଦ 400% ବୃଦ୍ଧି ପାଇ 1.5 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ଏକ ବିଶେଷ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି. ଅଲିମ୍ପିକ୍ କ୍ରୀଡ଼ା ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି. ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗଣିତ ଅଲମ୍ପିଆଡ୍ରେ ଭାରତୀୟ ଛାତ୍ରଛାତ୍ରୀଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି. ନିଶା ସେବନ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି. ଏହି ଉପଲକ୍ଷେ ମାନସ ନାମରେ ଏକ ହେଲ୍ପଲାଇନ୍ ପୋର୍ଟାଲ୍ର ଶୁଭାରମ୍ଭ କରାଯାଇଛି ବୋଲି ସେ କହିଛନ୍ତି. ନିଶାମୁକ୍ତି ଭାରତ ଗଠନ ଦିଗରେ ଏହି ପୋର୍ଟାଲ୍ର ସୁବିଧା ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଆସନ୍ତାକାଲି ପାଳନ କରାଯିବ ବୋଲି ସେ କହିଛନ୍ତି. ବାଘ ଭାରତୀୟ ସଂସ୍କୃତିରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି. ଏହି ଅବସରରେ ରାଜସ୍ଥାନର ରଣଥମ୍ଭୋରରୁ ଆରମ୍ଭ ହୋଇଥିବା କୁଲଡିହା ବ୍ୟାଣ୍ଡ ପଞ୍ଚାୟତ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି. ଭାରତରେ ବାଘ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି ଏବଂ ବିଶ୍ୱର 70% ବାଘ ଭାରତରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି. ବାଘ ସଂଖ୍ୟା ବୃଦ୍ଧି ସହ ବନାଞ୍ଚଳ ପରିସର ବ୍ୟାପକ କରିବା ଲକ୍ଷ୍ୟରେ ଏକ୍ ପେଡ୍ ମା କେ ନାମ ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ନିକଟରେ ଏହି ଅଭିଯାନ ଅଧୀନରେ ଇନ୍ଦୋରରେ ଗୋଟିଏ ଦିନରେ 2 ଲକ୍ଷରୁ ଅଧିକ ଚାରାରୋପଣ ଏକ ସଫଳ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି. ଏହି ଅଭିଯାନରେ ସାମିଲ ହୋଇ ସେଲ୍ଫି ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ଅଗଷ୍ଟ 15 ତାରିଖ ପାଖେଇ ଆସୁଥିବାରୁ ହର୍ ଘର ତ୍ରିରଙ୍ଗା ଅଭିଯାନକୁ ଅଧିକ ବ୍ୟାପକ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି. ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜାରି ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ବୈଠକରେ ଯୋଗ ଦେଇଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ଦେଶବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଲକ୍ଷ୍ୟରେ ଦଳୀୟ କର୍ମୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ଏବଂ କେନ୍ଦ୍ରୀୟ ବଜେଟ୍ ପରିପ୍ରେକ୍ଷୀରେ ଏହି ବୈଠକ ବିଶେଷ ଗୁରୁତ୍ୱ ବହନ କରୁଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେଉଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ଜାପାନ ଗସ୍ତରେ ଯାଇ ଆଜି ସକାଳେ ଟୋକିଓଠାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ସ୍ୱାଗତ କରିଥିଲେ। ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ବୈଦେଶିକ ମନ୍ତ୍ରୀ ଗୋଷ୍ଠୀ ସମ୍ମିଳନୀରେ ଡକ୍ଟର ଜୟଶଙ୍କର ଯୋଗଦେବେ। ଏହି ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଭାରତ ସମେତ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଗଣ ଏହି ବୈଠକରେ ଯୋଗ ଦେଉଛନ୍ତି। ନ୍ୟୁୟର୍କଠାରେ ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ନିଆଯାଇଥିବା ନିଷ୍ପଭିଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ସମୀକ୍ଷା କରାଯିବ। ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପରିସ୍ଥିତି ନେଇ ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଟୋକିଓର ଏଡଗାୱର ଫ୍ରିଡମ୍ ପ୍ଲାଜାଠାରେ ମହାତ୍ମା ଗାନ୍ଧୀଙ୍କର ଏକ ମୂର୍ତ୍ତିକୁ ଜୟଶଙ୍କର ଅନାବରଣ କରିଛନ୍ତି। ଏହି ଅବସରରେ ଜାପାନ ବୈଦେଶିକ ଉପମନ୍ତ୍ରୀ ମାସାହିରୋ କୋମୁରା ଏବଂ ଏଡଗାୱା ମେୟର ଉପସ୍ଥିତ ଥିଲେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଆଜି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ସୋମାଲିଆରେ ତୁର୍କୀ ସଶସ୍ତ ବାହିନୀ ମୁତୟନ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ତୁର୍କୀ ସଂସଦରେ ପାରିତ ହୋଇଛି। ଆତଙ୍କବାଦ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ଆହ୍ୱାନର ମୁକାବିଲା ପାଇଁ ଏହି ସେନା 2 ବର୍ଷ ପର୍ଯ୍ୟନ୍ତ ସୋମାଲିଆରେ ମୁତୟନ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଦୁଇ ଦେଶ ମଧ୍ୟରେ ଗତ ଫେବୃୟାରୀ ମାସରେ ସ୍ୱାକ୍ଷରିତ ପ୍ରତିରକ୍ଷା ଏବଂ ଅର୍ଥନୈତିକ ସହଯୋଗ ରାଜିନାମା ପରିପ୍ରେକ୍ଷୀରେ ତୁର୍କୀ ସଂସଦ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ସୁଦ୍ଧା ସୋମାଲି ଉପକୂଳକୁ ଏକ ତୈଳ ଏବଂ ଗ୍ୟାସ୍ ଅନୁସନ୍ଧାନ ଜାହାଜ ପଠାଇବାର ଯୋଜନା କରାଯାଉଛି ବୋଲି ତୁର୍କୀର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ ସ୍ଥିତ ଫୁଟବଲ ଷ୍ଟାଡିୟମରେ ରକେଟ୍ ମାଡ଼ ଯୋଗୁଁ 12 ଜଣଙ୍କର ମୃତ୍ୟୁ ହୋଇଛି। ହିଜବୁଲ୍ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ନେଇ ଇସ୍ରାଏଲ୍ କର୍ତ୍ତୃପକ୍ଷ କହିଛନ୍ତି। ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଇସ୍ରାଏଲ୍ ସତର୍କ କରାଇଛି। ଅନ୍ୟପକ୍ଷରେ ହିଜବୁଲ୍ଲା ଏହି ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି। ଆକ୍ରମଣ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଥିବା ଜଣାପଡ଼ିଛି। ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଆଜି ସକାଳୁ 1677 ଜଣ ତୀର୍ଥଯାତ୍ରୀ ଜାମ୍ମୁର ଭଗବତୀନଗର ମୂଳ ଶିବିରରୁ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ସକାଳୁ 67 ବାହନରେ ତୀର୍ଥଯାତ୍ରୀମାନେ ଯାଇଛନ୍ତି। ସେମାନଙ୍କ ମଧ୍ୟରେ 1334 ଜଣ ପୁରୁଷ, 228 ଜଣ ମହିଳା, 2 ଜଣ ଶିଶୁ, 43 ଜଣ ସାଧୁ ଏବଂ 21 ଜଣ ସାଧ୍ୱୀ ଅଛନ୍ତି। 408 ଜଣ ତୀର୍ଥଯାତ୍ରୀ ବାଲତାଲ ମୂଳ ଶିବିରରୁ ଏବଂ 1269 ଜଣ ତୀର୍ଥଯାତ୍ରୀ ପହଲଗାଓଁ ମୂଳ ଶିବିରରୁ ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ବର୍ଷା ଜଳ ଯୋଗୁଁ 3 ଜଣ ଛାତ୍ରଙ୍କର ମୃତ୍ୟୁ ଘଟଣାରେ ଦିଲ୍ଲୀ ପୁଲିସ୍ କୋଚିଂ ସେଣ୍ଟରର ମାଲିକ ଏବଂ ଏହାର ପରିଚାଳକଙ୍କୁ ଅଟକ ରଖିଛି। ଏହି ଘଟଣାରେ ଦିଲ୍ଲୀ ସରକାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡିସିପି ଏମ୍ ହର୍ଷବର୍ଦ୍ଧନ କହିଛନ୍ତି ପୁରୁଣା ରାଜିନ୍ଦରନଗର ଅଞ୍ଚଳର ଏକ କୋଚିଂ ସେଣ୍ଟରର ବେସ୍ମେଣ୍ଟରେ ବର୍ଷା ଜଳ ପରିମାଣ ବୃଦ୍ଧି ପାଇବାରୁ 3 ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସେଥିରେ 2 ଜଣ ମହିଳା ଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ଗତକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ 69 ବର୍ଷୀୟ ହାରିସ୍ ଆସନ୍ତା ନଭେମ୍ବର 5 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀତ୍ୱ ପାଇଁ ତାଙ୍କୁ 70% ଦଳୀୟ ସଦସ୍ୟଙ୍କର ସମର୍ଥନ ମିଳିଥିଲା। ମହିଳା ଟି20 ଏସୀୟ କପ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତୀୟ ସମୟ ଅପରାହ୍ନ 3ଟାରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଭାରତ ଶ୍ରୀଲଙ୍କା ପୁରୁଷ ଚଳିତ 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର 2ୟ ମ୍ୟାଚ୍ ଆଜି ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଶ୍ରୀଲଙ୍କାର ପାଲେକଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଗତକାଲିର ପ୍ରଥମ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ 43 ରନ୍ରେ ବିଜୟୀ ହୋଇଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସଂସ୍କୃତି ଉପରେ ଗର୍ବ କଲେ ହିଁ ଦେଶ ପ୍ରଗତି କରିପାରିବ। ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜାରି। ଦୁଇଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓଠାରେ ପହଞ୍ଚଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ମହିଳା ଟି20 ଏସିଆ କପ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା।